ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ନବବର୍ଷକୁ ସମଗ୍ର ବିଶ୍ୱ ଭବ୍ୟତାର ସହ ସ୍ୱାଗତ କରିଛି। ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଓଏନ୍ଓଏସ୍ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷକୁ ସଂସ୍କାର ବର୍ଷ ଭାବେ ପାଳନ କରୁଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ରୁଷିଆରେ ଆଜିଠାରୁ ଲାଗୁ ହୋଇଛି ନୂତନ ପର୍ଯ୍ୟଟନ କର ଏବଂ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିବ। ଏଥର ବିସ୍ତୃତ ସମ୍ବାଦ, 2025 ମସିହାକୁ ସମଗ୍ର ବିଶ୍ୱ ଭବ୍ୟତାର ସହ ସ୍ୱାଗତ କରିଛି। ଚମତ୍କାର ଆତସବାଜି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆନନ୍ଦମୟ ପରିବେଶ ମଧ୍ୟରେ ଏକ ନୂଆ ଅଧ୍ୟାୟର ଅୟମାରମ୍ଭ ହୋଇଛି। ପ୍ରଶାନ୍ତ ମହାସାଗରର କିରିବାଟିଠାରୁ ଆମେରିକୀୟ ସମୋଆଠାରେ ଶେଷ ହେଉଥିବା ବିଭିନ୍ନ ଟାଇମ୍ ଜୋନ୍ରେ ଏହାକୁ ସ୍ୱାଗତ କରାଯାଇଥିଲା। ସିଡ୍ନୀଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପାଳିତ ହେଉଥିବା ଉତ୍ସବାନୁଷ୍ଠାନ ନୂତନ ବର୍ଷ ପାଇଁ ଆଶା ଏବଂ ଆକାଂକ୍ଷାକୁ ପ୍ରତିଫଳନ କରୁଛି। ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡଠାରେ ହଜାର ହଜାର ଲୋକ ଆତସବାଜି ଏବଂ ଆଲୋକ ପ୍ରଦର୍ଶନ ମାଧ୍ୟମରେ ନୂଆବର୍ଷକୁ ସ୍ୱାଗତ କରିଥିଲେ। ଅଷ୍ଟ୍ରେଲିଆର ସିଡ୍ନୀଠାରେ ମଧ୍ୟରାତ୍ରିରେ ଘଣ୍ଟା ଶବ୍ଦ ପରେ ହାର୍ବର ବ୍ରିଜ୍ ଏବଂ ଅପେରା ହାଉସ୍ ଉପରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଦୁବାଇର ବୁର୍ଜ ଖଲିଫାଠାରେ ଆତସବାଜି ଶୋରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଲଣ୍ଡନର ଟେନ୍ସ ନଦୀ କୂଳରେ ଚମତ୍କାର ଆତସବାଜି ପ୍ରଦର୍ଶନ ହୋଇଥିଲା। ଆମେରିକା, କାନାଡ଼ା, ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ବରମୁଡ଼ାରେ ନୂଆ ବର୍ଷ ପାଳନ ଅନୁଷ୍ଠିତ ହୋଇଛି। ନ୍ୟୁୟର୍କର ଟାଇମ୍ ସ୍କୋୟାର୍ଠାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ନୂଆବର୍ଷକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିଲେ। ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆତସବାଜି ଏବଂ ହର୍ଷ ଉଲ୍ଲାସ ସହ ଖ୍ରୀଷ୍ଟୀୟ ନବବର୍ଷକୁ ଧରାପୃଷ୍ଠକୁ ସ୍ୱାଗତ କରାଯାଇଛି। ନବବର୍ଷ ପାଇଁ ପୂଜାର୍ଚ୍ଚନା କରିବା ନିମନ୍ତେ ବିଭିନ୍ନ ମନ୍ଦିର ଏବଂ ଦେବାଳୟରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଖ୍ରୀଷ୍ଟୀୟ ନବବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରୁ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ନୂଆ ଉତ୍ସାହ ପ୍ରଦାନ କରୁ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ର ମୂଲ୍ୟବୋଧକୁ ପ୍ରୋତ୍ସାହନ କରି ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 2047 ବିକଶିତ ଭାରତ ଗଠନ ସହିତ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରୟାସ କରିବାକୁ ଶ୍ରୀ ଧନଖଡ଼ ଆଶା ପୋଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ନୂତନ ବର୍ଷ ସମସ୍ତଙ୍କ ପାଇଁ ସମ୍ଭାବନା ଓ ନୂତନ ଉନ୍ମାଦନାର ବର୍ଷ ହେଉ ବୋଲି ତାଙ୍କ ବାର୍ତ୍ତାରେ କହିଛନ୍ତି। ସରକାର ଆଜିଠାରୁ ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଓଏନ୍ଓଏସ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀଙ୍କୁ ଏକକ ସଦସ୍ୟତା ପ୍ଲାଟଫର୍ମରେ ଗବେଷଣାତ୍ମକ ତଥ୍ୟ, ଶୈକ୍ଷିକ ସାମଗ୍ରୀ ସହ ଡିଜିଟାଲ୍ ଜ୍ଞାନ ସଂଶୋଧନ ପର୍ଯ୍ୟନ୍ତ କାଗଜପତ୍ର ନିର୍ଦ୍ୱନ୍ଦ୍ୱରେ ଉପଲବ୍ଧ କରାଇବା। ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ସମେତ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନର 1,80,00,000ରୁ ଅଧିକ ଛାତ୍ରଛାତ୍ରୀ ଏହି ପଦକ୍ଷେପର ଅଂଶ ଭାବେ ବିଶ୍ୱର ଶୀର୍ଷ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନ କାଗଜପତ୍ର ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଭେଷଜ, ଗଣିତ, ସାମାଜିକ ବିଜ୍ଞାନ ଏବଂ ମାନବ ବିଜ୍ଞାନ ସହ ସମ୍ବନ୍ଧିତ 13,400 ଅନ୍ତର୍ଜାତୀୟ ପତ୍ରିକା ଗବେଷକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ଯୋଜନାରେ ଅଲଗା ଭାବେ ସବ୍ସ୍କ୍ରିପ୍ସନ୍ ନେବାକୁ ପଡ଼ିବ ନାହିଁ। ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ କହିଛନ୍ତି, ଓଏନ୍ଓଏସ୍ର ସୁବିଧା ପରବର୍ତ୍ତୀ ପର୍ଯ୍ୟାୟରେ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦେଶର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ। ଏହି ଯୋଜନାରେ 3 ବର୍ଷ ପାଇଁ 6,000 କୋଟି ଟଙ୍କା ବ୍ୟୟ କରାଯିବ। ଦେଶର ଉତ୍ତରାଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଭାରତୀୟ ରେଳବାଇ କହିବା ଅନୁସାରେ ଦିଲ୍ଲୀ ଆସିବାକୁ ଥିବା 22 ଟ୍ରେନ୍ 2 ଘଣ୍ଟା ବିଳମ୍ବରେ ଚାଲୁଥିବା କୁହାଯାଇଛି। ଏହି ଟ୍ରେନ୍ଗୁଡ଼ିକ ମଧ୍ୟରେ ଅଯୋଧ୍ୟା ଏକ୍ସପ୍ରେସ୍, ପାତାଲକୋଟ ଏକ୍ସପ୍ରେସ୍, କୈଫିୟାତ ଏକ୍ସପ୍ରେସ୍, ତେଲେଙ୍ଗାନା ଏକ୍ସପ୍ରେସ୍, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍, ଗଣ୍ଡୱାନା ଏବଂ ପଦ୍ମାବତୀ ଏକ୍ସପ୍ରେସ୍ ରହିଛି। ଯାତ୍ରୀମାନେ ଷ୍ଟେସନକୁ ଆସିବା ପୂର୍ବରୁ ଟ୍ରେନ୍ର ସଦ୍ୟତମ ସ୍ଥିତି ସମ୍ପର୍କରେ ଯାଞ୍ଚ କରି ଆସିବା ଲାଗି ରେଳବାଇ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷେତ୍ରରେ ଚାଲିଥିବା ଏବଂ ଭବିଷ୍ୟତରେ ହେବାକୁ ଥିବା ସଂସ୍କାରକୁ ଉତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 2025 ବର୍ଷକୁ ସଂସ୍କାର ବର୍ଷ ଭାବେ ଘୋଷଣା କରିଛି। ନୂଆ ବର୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରମୁଖ ଯୋଜନା, ପ୍ରକଳ୍ପ ଏବଂ ସଂସ୍କାରର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ଏହି ସଂସ୍କାର ବର୍ଷ ସଶସ୍ତ ବାହିନୀର ଆଧୁନିକୀକରଣ ଯାତ୍ରାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ଏହା ଏକ ଅଭୂତପୂର୍ବ ଅଗ୍ରଗତିର ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି। ସଶସ୍ତ ବାହିନୀ ବୈଷୟିକ ଜ୍ଞାନକୌଶଳରେ ଉନ୍ନତ, ପରିବର୍ତ୍ତିତ ସ୍ଥିତିରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆଦି ବହୁମୁଖୀ ପ୍ରସଙ୍ଗରେ ଏହି ସଂସ୍କାର ବିଶେଷ ସହାୟକ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହି ଦୃଷ୍ଟିକୋଣ ହାସଲ କରିବା ପାଇଁ 2025 ମସିହାରେ ଅନେକ ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଏଥିରେ ପ୍ରତିରକ୍ଷା ଉତ୍ପାଦନକୁ ସୁଦୃଢ଼ କରିବା, ଭିତ୍ତିଭୂମିରେ ଉନ୍ନତି ଆଣିବା, କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ସାଇବର ଯୁଦ୍ଧ ଭଳି ଉଦୀୟମାନ ପ୍ରଯୁକ୍ତିର ଏକୀକରଣକୁ ଅଗ୍ରଗତି କରିବା ସାମିଲ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି କାର୍ଯ୍ୟକୁ ଶୃଙ୍ଖଳିତ କରିବା, ଅଧିକ ଦକ୍ଷତା ବୃଦ୍ଧି କରିବା ଏବଂ ସଶସ୍ତ ବାହିନୀ ବିଶ୍ୱ ସାମରିକ ସାମର୍ଥ୍ୟର ଅଗ୍ରଭାଗରେ ରହିବାକୁ ସୁନିଶ୍ଚିତ କରିବା। ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ଶାଖା ମାଧ୍ୟମରେ ସମନ୍ୱୟକୁ ବୃଦ୍ଧି କରିବା, ଜାତୀୟ ନିରାପତ୍ତା ପାଇଁ ଏକକ ମିଳିତ ଆଭିମୁଖ୍ୟକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବ। ପ୍ରତିରକ୍ଷା କ୍ଷେତ୍ର ଏବଂ ବେସାମରିକ ଉଦ୍ୟୋଗ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର ଓ ଜ୍ଞାନର ଆଦାନ ପ୍ରଦାନ ସହଜ କରିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରିବ। ଏହାଦ୍ୱାରା ସରକାରୀ ବେସରକାରୀ ଭାଗିଦାରୀ ଅଧିକ ପ୍ରୋତ୍ସାହିତ ହେବ। ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସମାବେଶ ଭାବରେ ପରିଗଣିତ ମହାକୁମ୍ଭ ମେଳା ବିଶ୍ୱାସ, ସଂସ୍କୃତି ଏବଂ ପ୍ରାଚୀନ ପରମ୍ପରାର ଏକ ମିଶ୍ରଣ। ଭାରତର 4 ପବିତ୍ର ସହର ହରିଦ୍ୱାର, ଉଜ୍ଜୈନ, ନାସିକ ଏବଂ ପ୍ରୟାଗରାଜ ମଧ୍ୟରେ ପାଳିତ ହୋଇଥାଏ। ପ୍ରତ୍ୟେକ ସହର ଭାରତର ପବିତ୍ର ନଦୀଗୁଡ଼ିକ କୂଳରେ ଅବସ୍ଥିତ। ଆସନ୍ତା 13 ଆସନ୍ତା ଫେବୃଆରୀ ମାସ 26 ପର୍ଯ୍ୟନ୍ତ ପ୍ରୟାଗରାଜଠାରେ ମହାକୁମ୍ଭ ମେଳା ପାଳନ କରାଯିବ। ଏଥିରେ ପ୍ରାୟ 45 ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ କୁମ୍ଭମେଳାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରାଯାଇ ସୁରକ୍ଷା ତଥା ମେଳା ଆୟୋଜନକୁ ସୁବ୍ୟବସ୍ଥିତ କରିବାକୁ ପଦକ୍ଷେପ ନିଆଯାଇଛି। ଏଥିରେ 2000 ଡ୍ରୋନ୍କୁ ନେଇ ଏକ ଡ୍ରୋନ୍ ଶୋ କରାଯିବ। କିମ୍ବଦନ୍ତୀ କାହାଣୀ ଆଧାରିତ କେତେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା, ଅଣ୍ଡର ୱାଟର ଡ୍ରୋନ୍ ଭଳି 24 ନିରୀକ୍ଷଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ରୁଷିଆରେ ଆଜିଠାରୁ ନୂଆ ପର୍ଯ୍ୟଟନ କର ଲାଗୁ ହୋଇଛି। ରିସୋର୍ଟ ଶୁଳ୍କ ସ୍ଥାନରେ ସାରା ଦେଶରେ ପର୍ଯ୍ୟଟନ କର ଲାଗୁ କରାଯାଇଛି। ଆର୍ଆଇଏ ନୋଭାସ୍ତି ସମ୍ବାଦ ଏଜେନ୍ସି ଅନୁସାରେ ହୋଟେଲ ଏବଂ ଅନ୍ୟ ସ୍ଥାନରେ ରହଣି ପାଇଁ ପର୍ଯ୍ୟଟକଙ୍କୁ ରହଣିର 1% ଅତିରିକ୍ତ କର ଦେବାକୁ ପଡ଼ିବ। ଏହି ଅତିରିକ୍ତ କର ଆଞ୍ଚଳିକ ପର୍ଯ୍ୟଟକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଲାଗୁ ହୋଇଛି। ଗତବର୍ଷ ଜୁଲାଇ ମାସରେ ରୁଷିଆ କର ସଂହିତାରେ ପର୍ଯ୍ୟଟନ କର ପାଇଁ ସଂଶୋଧନ କରାଯାଇଥିଲା। ଏହି ସଂହିତାରେ ପର୍ଯ୍ୟଟନ କର ନାମରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏହାଦ୍ୱାରା ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଏହି ଟିକସ ସ୍ଥାନୀୟ ଶୁଳ୍କ ଅନୁଯାୟୀ ଲାଗୁ କରିବା ପାଇଁ ଅଧିକାର ପ୍ରଦାନ କରାଯାଇଛି। ଅନେକ କ୍ଷେତ୍ରରେ ବିଶେଷ ଭାବେ ପ୍ରତିଷ୍ଠିତ କିମ୍ବା ଉଦୀୟମାନ ପର୍ଯ୍ୟଟନ ଶିଳ୍ପଗୁଡ଼ିକ ପାଇଁ ଏହିଭଳି କର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ପର୍ଯ୍ୟଟକ ଟିକସ 1% ହାରରେ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ 2027 ମସିହା ସୁଦ୍ଧା ଏହା ଧୀରେ ଧୀରେ 3%କୁ ବୃଦ୍ଧି ପାଇବ। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ 2-3 ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମିଜୋରାମ ଓ ତ୍ରିପୁରାର କେତେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ଘଟିବା ସହ ଘନ କୁହୁଡ଼ି ପରିଲକ୍ଷିତ ହେବ ବୋଲି କୁହାଯାଇଛି। ଆସନ୍ତା 24 ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳ ଏବଂ ଉତ୍ତର ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ, କିନ୍ତୁ ଏହାପରେ ତାପମାତ୍ରା 2-5 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ନବବର୍ଷକୁ ସମଗ୍ର ବିଶ୍ୱ ଭବ୍ୟତାର ସହ ସ୍ୱାଗତ କରିଛି। ଏକ ଦେଶ ଏକ ସବ୍ସ୍କ୍ରିପ୍ସନ୍ ଓଏନ୍ଓଏସ୍ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷକୁ ସଂସ୍କାର ବର୍ଷ ଭାବେ ପାଳନ କରୁଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ରୁଷିଆରେ ଆଜିଠାରୁ ଲାଗୁ ହୋଇଛି ନୂତନ ପର୍ଯ୍ୟଟନ କର ଏବଂ ଆଗାମୀ 3 ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।